ଆଜି ଆମେ ଶୁଣିବା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ସୁପରିଚିତ ଗଳ୍ପ କାବୁଲିବାଲାର ଦ୍ୱିତୀୟ ତଥା ଅନ୍ତିମ ଭାଗ। ସକାଳେ ଯେଉଁଦିନ ଆସିପାରେନି ସେଦିନ ଦେଖେ ସନ୍ଧ୍ୟା ସମୟରେ ଆସିଅଛି। ଅନ୍ଧକାରରେ ଘର କୋଣରେ ଢିଲମ ଢିଲା ଜାମା ପାଇଜାମା ପିନ୍ଧା ସେଇ ଝୁଲିପକା ଲମ୍ବା ଲୋକଟାକୁ ଦେଖିଲେ ହଠାତ୍ ମନ ଭିତରେ ବାସ୍ତବିକ ଗୋଟେ ଆଶଙ୍କା ଉପସ୍ଥିତ ହୁଏ। କିନ୍ତୁ ଯେତେବେଳେ ଦେଖେ ମିନି କାବୁଲିବାଲା ଏଇ କାବୁଲିବାଲା କହି ହସି ହସି ଧାଇଁ ଆସେ ଏବଂ ଦୁଇ ଅସମ ବୟସର ବନ୍ଧୁଙ୍କ ଭିତରେ ପୁରାତନ ସରଳ ଥଟା ପରିହାସ ଚାଲିଥାଏ, ସେତେବେଳେ ମୋର ସାରା ହୃଦୟଟା ପ୍ରସନ୍ନ ହୋଇଉଠେ। ଦିନେ ସକାଳେ ମୋ ଛୋଟ ଘରେ ବସି ପ୍ରୁଫ୍ ସିଟ୍ ସଂଶୋଧନ କରୁଛି। ବିଦାୟ ନେବା ପୂର୍ବରୁ ଆଜିକୁ ଦୁଇ ତିନି ଦିନ ହେବ ଖୁବ୍ କଣକଣି ଶୀତ ପଡ଼ିଛି, ଚାରିଆଡ଼େ କୋହଲା ଆତଙ୍କ ଖେଳିଯାଇଛି। ସକାଳର ଖରା ଘର ଝରକା ଦେଇ ଟେବୁଲ ତଳେ ମୋ ପାଦ ଉପରେ ଆସି ପଡ଼ିଛି, ସେଇ ଉତ୍ତାପ ବେଶ ଆରାମ ଲାଗୁଛି। ବେଳ ବୋଧହୁଏ ଆଠଟା ହେବ। ମୁଣ୍ଡ ଓ ଗଳାରେ ମଫଲର ବାନ୍ଧି ଉଷା ଚରଗଣ ପ୍ରାତଃ ଭ୍ରମଣ ସାରି ପ୍ରାୟ ସମସ୍ତେ ଘରକୁ ଫେରିଥାନ୍ତି। ଏହି ସମୟରେ ରାସ୍ତାରେ ଭାରି ପାଟିତୁଣ୍ଡ ଶୁଣାଗଲା। ଚାହିଁ ଦେଖିଲି ଆମର ସେଇ କାବୁଲିବାଲା ରହମତକୁ ଦୁଇଜଣ ପହରାବାଲା ଧରି ନେଇଯାଉଛନ୍ତି। ତା ପଛରେ ଚାଲିଛନ୍ତି ଦଳେ କୌତୁହଳୀ ପିଲା। ରହମତର ପିନ୍ଧା ବସ୍ତ୍ରରେ ରକ୍ତର ଛିଟା ଏବଂ ଜଣେ ପହରାବାଲା ହାତରେ ରକ୍ତାକ୍ତ ଛୁରା। ମୁଁ ଦ୍ୱାର ଦେଶ ବାହାରକୁ ଆସି ପହରାବାଲାକୁ ଅଟକାଇଲି, ପଚାରିଲି ଘଟଣା କ'ଣ। କିଛି ତା ପାଖରୁ ଏବଂ ଆଉ କିଛି ରହମତ ପାଖରୁ ଶୁଣି ଜାଣିଲି ଯେ ଆମର ଜନୈକ ପଡ଼ୋଶୀ ରାମପୁରୀ ଚଦର ଲାଗି ରହମତଠାରୁ କିଛି ଉଦ୍ଧାର କରିଥିଲା। ମିଛ କହି ସେଇ ପାଉଣା ସେ ଅସ୍ୱୀକାର କଲା ଏବଂ ସେଇଥିପାଇଁ ବଚସା ହେଉ ହେଉ ରହମତ ତାକୁ ଗୋଟେ ଛୁରୀ ଭୁସି ଦେଇଛି। ରହମତ ସେଇ ମିଥ୍ୟାବାଦୀ ଉଦ୍ଦେଶ୍ୟରେ ନାନା ପ୍ରକାର ଅଶ୍ରାବ୍ୟ ଗାଳି ଦେଉଛି। ଏହି ସମୟରେ ମିନି କାବୁଲିବାଲା ଏଇ କାବୁଲିବାଲା କହି ଡାକି ଡାକି ଘରୁ ବାହାରି ଆସିଲା। ରହମତର ମୁହଁ ମୁହୂର୍ତ୍ତକ ମଧ୍ୟରେ କୌତୁକ ଭରା ହସରେ ପ୍ରଫୁଲ୍ଲ ହୋଇଉଠିଲା। ତା କାନ୍ଧରେ ଆଜି ଝୁଲି ନଥିଲା, ସୁତରାଂ ଝୁଲି ସମ୍ବନ୍ଧରେ ତାର ଅଭ୍ୟସ୍ତ ଆଲୋଚନା ହୋଇପାରିଲାନି। ମିନି ସିଧା ସିଧା ପଚାରିଲା, ତୁମେ ଶ୍ୱଶୁର ଘରକୁ ଯିବ? ରହମତ ହସି ଦେଇ କହିଲା, ସେଇଠାକୁ ତ ଯାଉଛି। ଦେଖିଲି ଉତ୍ତରଟା ମିନିର ହାସ୍ୟଜନକ ହେଲା ନାହିଁ। ରହମତ ହାତ ଦେଖାଇ କହିଲା, ଶ୍ୱଶୁରକୁ ମାରିଥାନ୍ତି କିନ୍ତୁ କ'ଣ କରିବି, ହାତ ବନ୍ଧା। ସାଂଘାତିକ ଆଘାତ କରିଥିବା ଅପରାଧରେ କିଛି ବର୍ଷ ରହମତକୁ କାରାଦଣ୍ଡ ହେଲା। ତା କଥା ଏକ ପ୍ରକାର ଭୁଲି ଗଲି। ଆମେ ଯେତେବେଳେ ଘରେ ଚିର ଅଭ୍ୟାସ ବଶତଃ ଦୈନନ୍ଦିନ କାମରେ ଦିନ ପରେ ଦିନ କଟାଉଥାଉଁ, ସେତେବେଳେ ଜଣେ ସ୍ୱାଧୀନ ପର୍ବତଚାରୀ ମଣିଷ କାରା ପ୍ରାଚୀର ମଧ୍ୟରେ କେମିତି ବର୍ଷଗୁଡ଼ିକ କଟାଉଛି ତାହା ଆମ ମନରେ ଉଦୟ ହୁଏ ନାହିଁ। ଆଉ ଚଞ୍ଚଳ ହୃଦୟ ମିନିର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ଥିଲା। ସେ ତାର ପୁରୁଣା ବନ୍ଧୁକୁ ଭୁଲିଯାଇ ପ୍ରଥମେ ନୂଆ ଅଶ୍ୱପରିଚାରକ ସହିତ ବନ୍ଧୁତା ସ୍ଥାପନ କଲା। କ୍ରମେ ଯେତେ ତାର ବୟସ ବଢ଼ିଲା ସେତେ ସେତେ ବନ୍ଧୁ ପରିବର୍ତ୍ତେ ଜଣେ ଜଣେ ବାନ୍ଧବୀ ତା ପାଖରେ ଜୁଟିବାକୁ ଲାଗିଲେ। ଏପରିକି ତା ବାପାଙ୍କ ଲେଖିବା ଘରେ ମଧ୍ୟ ଆଜିକାଲି ତାକୁ ଆଉ ଦେଖିବାକୁ ମିଳିନି। କେତେ ବର୍ଷ କଟିଗଲା, ଆଉ ଗୋଟେ ଶରତକାଳ ଆସିଛି। ମୋ ମିନିର ବାହାଘର ସମ୍ବନ୍ଧ ସ୍ଥିର ହୋଇଯାଇଛି, ପୂଜା ଛୁଟି ଭିତରେ ତାର ବିବାହ ହେବ। କୈଳାସବାସିନୀଙ୍କ ସଙ୍ଗେ ମୋ ଘରର ଆନନ୍ଦମୟୀ ପିତୃଭବନ ଅନ୍ଧକାର କରିଦେଇ ପତିଗୃହକୁ ଯାତ୍ରା କରିବ। ପ୍ରଭାତଟି ଅତି ସୁନ୍ଦର ହୋଇ ଉଦୟ ହୋଇଛି। ବର୍ଷା ପରେ ଏହି ଶରତ ଧୁଆ ଧୁଆ ଖରା ଟାଙ୍ଗଣ ସ୍ୱଚ୍ଛ ନିର୍ମଳ ସୁନା ପରି ରଙ୍ଗ ଧରିଛି। ଏପରିକି କଲିକତାର ଗଳିକନ୍ଦି ଭିତରେ ଇଟାମୟ ଅପରିଚ୍ଛନ୍ନ ଖୁନ୍ଦାଖୁନ୍ଦି ଘରଗୁଡ଼ିକ ଉପରେ ମଧ୍ୟ ଏହି କଅଁଳ ଖରାର ଆଭା ଏକ ଅପରୂପ ଲାବଣ୍ୟ ବିସ୍ତାର କରିଅଛି। ମୋ ଘରେ ଆଜି ରାତି ଶେଷ ନ ହେଣୁ ସାହାନାଇ ବାଜି ଉଠିଛି। ସେ ମହୁରୀ ଯେପରି ମୋ ଛାତିର ପଞ୍ଜର ହାଡ଼ ଭିତରୁ କାନ୍ଦି କାନ୍ଦି ବାଜି ଉଠୁଛି। କରୁଣ ଭୈରବୀ ରାଗିଣୀରେ ମୋର ଆସନ୍ନ ବିଚ୍ଛେଦ ଯନ୍ତ୍ରଣାକୁ ଶରତର ଖରା ସହିତ ସମସ୍ତ ବିଶ୍ୱ ଜଗତରେ ବ୍ୟାପ୍ତ କରିଦେଇଛି। ଆଜି ମୋ ମିନିର ବାହାଘର। ସକାଳରୁ ଭାରି ଗୋଳମାଳ, ଲୋକବାକଙ୍କର ଯିବା ଆସିବା ଲାଗିଛି। ପ୍ରାଙ୍ଗଣରେ ବାଉଁଶ ବାନ୍ଧି ଚାନ୍ଦୁଆ ଟଙ୍ଗା ହୋଇଛି। ଘରେ ଘରେ ବାରଣ୍ଡାରେ ଝାଡ଼ ଆଲୁଅ ଟାଙ୍ଗିବାର ଠୁଁଠା ଶବ୍ଦ ହେଉଛି। ଡାକ ହାକର ସୀମା ନାହିଁ।
ମୁଁ ମୋ ଲେଖିବା ଘରେ ବସି ହିସାବ ଦେଖୁଛି। ଏହି ସମୟରେ କାବୁଲିୱାଲା ରହମତ ଆସି ସଲାମ ମାରି ଠିଆ ହେଲା। ମୁଁ ପ୍ରଥମେ ତାକୁ ଚିହ୍ନି ପାରିଲି ନାହିଁ। ତାର ସେ ଝୁଲି ନାହିଁ, ସେ ଲମ୍ବା ବାଳ ନାହିଁ, ପୁଣି ତା ଦେହରେ ପୂର୍ବପରି ସେ ତେଜ ବି ନାହିଁ। ଶେଷରେ ତା ହସ ଦେଖି ତାକୁ ଚିହ୍ନିଲି। କିରେ ରହମତ, କେବେ ଆସିଲୁ? ସେ କହିଲା, କାଲି ସନ୍ଧ୍ୟାବେଳେ ଜେଲରୁ ମୁକ୍ତି ପାଇଛି। କଥାଟା କେମିତି କାନକୁ ଖଟ କରି ଲାଗିଲା। କୌଣସି ଖୁନିକୁ ସାମ୍ନାସାମ୍ନି ଦେଖିନାହିଁ, ଏହାକୁ ଦେଖି ସମସ୍ତ ଅନ୍ତଃକରଣ ସଙ୍କୁଚିତ ହୋଇଗଲା। ମୁଁ ଇଚ୍ଛା କରୁଥିଲି ଆଜିର ଏହି ଶୁଭ ଦିନଟାରେ ଏ ଲୋକଟା ଏଠୁ ଶୀଘ୍ର ଗଲେ ମଙ୍ଗଳ। ମୁଁ ତାକୁ କହିଲି, ଆଜି ଆମ ଘରେ ଗୋଟେ କାମ ଅଛି, ମୁଁ ଟିକେ ବ୍ୟସ୍ତ ଅଛି, ତୁ ଆଜି ଯା। କଥାଟା ଶୁଣିବା ମାତ୍ରେ ସେ ଯିବାକୁ ଉଦ୍ୟତ ହେଲା। ଶେଷରେ କବାଟ ପାଖକୁ ଯାଇ ଟିକେ ଇତସ୍ତତ ହୋଇ କହିଲା, ଝିଅକୁ ଥରେ ଦେଖିପାରିବିନି? ତା ମନରେ ହୁଏତ ବିଶ୍ୱାସ ଥିଲା ମିନି ସେହିପରି ଅଛି। ସେ ଯେପରି ମନେ କରିଥିଲା ମିନି ପୁଣି ସେମିତି ପୂର୍ବପରି କାବୁଲିବାଲା ଏ କାବୁଲିବାଲା କହି ଧାଇଁ ଆସିବ। ତାର ସେ କୌତୁକିଆ ପୁରୁଣା ହସ ଆଉ ଆଳାପରେ କୌଣସି ପ୍ରକାର ବ୍ୟତିକ୍ରମ ହେବନି। ଏପରିକି ପୂର୍ବ ବନ୍ଧୁତ୍ୱ ସ୍ମରଣ କରି ସେ ଗୋଟିଏ ବାକ୍ସ ଅଙ୍ଗୁର, କାଗଜ ଠୁଙ୍ଗାରେ କିଛି କିସମିସ୍ ବାଦାମ ଆଉ ବୋଧହୁଏ କୌଣସି ସ୍ୱଦେଶୀ ବନ୍ଧୁଙ୍କ ନିକଟରୁ ସଂଗ୍ରହ କରି ଆଣିଥିଲା। ତାର ସେ ଝୁଲିଟି ଆଜି ନଥିଲା। ମୁଁ କହିଲି, ଆଜି ଘରେ କାମ ଅଛି, ଆଉ କାହା ସହିତ ଆଜି ତାର ଦେଖା ହୋଇପାରିବ ନାହିଁ। ସେ ଟିକେ କ୍ଷୁର୍ଣ୍ଣ ହେଲା, ସ୍ତବ୍ଧ ଭାବରେ ଠିଆ ହୋଇ ଥରେ ସ୍ଥିର ଦୃଷ୍ଟିରେ ମୋ ମୁହଁକୁ ଚାହିଁଲା। ବାବୁ ସଲାମ କହି ଦ୍ୱାର ସେପାଖକୁ ଚାଲିଗଲା। ମୋ ମନରେ କେମିତି ଗୋଟେ ବ୍ୟଥା ସୃଷ୍ଟି ହେଲା। ଭାବିଲି ତାକୁ ପୁଣି ଡାକିବି। ଏହି ସମୟରେ ଦେଖିଲି ସେ ନିଜେ ପୁଣି ଫେରିଆସୁଛି। ପାଖକୁ ଆସି କହିଲା, ଏଇ ଅଙ୍ଗୁର ଏବଂ କିଛି କିସମିସ୍ ବାଦାମ ଝିଅଟି ପାଇଁ ଆଣିଥିଲି, ତାକୁ ଦେବେ? ମୁଁ ସେଗୁଡ଼ିକ ନେଇ ଦାମ ଦେବାକୁ ଉଦ୍ୟତ ହେବାରୁ ସେ ହଠାତ୍ ମୋ ହାତକୁ ଚାପି ଧରିଲା ଏବଂ କହିଲା, ଆପଣଙ୍କର ବହୁତ ଦୟା, ମୋର ସବୁଦିନ ମନେ ରହିବ, ମୋତେ ପଇସା ଦିଅନ୍ତୁନି। ବାବୁ, ତମର ଯେମିତି ଝିଅଟିଏ ଅଛି, ମୋର ଦେଶରେ ମଧ୍ୟ ମୋର ଗୋଟିଏ ଝିଅ ଅଛି। ମୁଁ ତାର ମୁହଁ ମନେ ପକାଇ ତୁମ ଝିଅ ଲାଗି କିଛି କିଛି ଫଳ ନେଇ ଆସେ, ମୁଁ ତ ବେପାର କରିବାକୁ ଆସିନି। ଏହା କହି ସେ ତାର ବଡ଼ ଢିଲା ପାଇଜାମା ଭିତରେ ହାତ ପୁରାଇ ଛାତି ପାଖରୁ କେଉଁଠୁ ଖଣ୍ଡେ ମଇଳା କାଗଜ ବାହାର କଲା। ବହୁ ଯତ୍ନ ସହକାରେ ଭାଙ୍ଗ ଖୋଲି ଦୁଇ ହାତରେ ମୋ ଟେବୁଲ ଉପରେ ମେଲି ଧରିଲା। ଦେଖିଲି କାଗଜ ଉପରେ ଗୋଟିଏ ଛୋଟ ହାତର ଛାପ, ଫଟୋଗ୍ରାଫ ନୁହେଁ, ତୈଳଚିତ୍ର ନୁହେଁ, ହାତରେ କିଛି ରଙ୍ଗବଳି କାଗଜ ଉପରେ ତାର ଚିହ୍ନ ଧରି ଆସିଛି। ଝିଅର ଏହି ସ୍ମୃତି ଚିହ୍ନଟିକୁ ଛାତି ପାଖରେ ରଖି ରହମତ ପ୍ରତିବର୍ଷ କଲିକତା ରାସ୍ତାରେ ଫଳ ବିକିବାକୁ ଆସେ। ଯେପରିକି ସେହି ସୁକୋମଳ କ୍ଷୁଦ୍ର ଶିଶୁ ହାତଟିର ସ୍ପର୍ଶ ପାଇ ତାର ବିରାଟ ବିରହୀ ଛାତି ଭିତରେ ସୁଧା ସଞ୍ଚରିତ ହୋଇଥାଏ। ଏହା ଦେଖି ମୋ ଆଖି ଲୁହରେ ଛଳ ଛଳ ହୋଇଉଠିଲା। ସେହି ମୁହୂର୍ତ୍ତରେ ସେ ଯେ ଜଣେ କାବୁଲି ଫଳ ବିକାଳି ଆଉ ମୁଁ ଯେ ଜଣେ ସମ୍ଭ୍ରାନ୍ତ ବଂଶୀୟ ବଙ୍ଗାଳୀ ତାହା ମୁଁ ଭୁଲିଗଲି। ସେହି କ୍ଷୁଦ୍ର ହସ୍ତଚିହ୍ନ ମୋର ମିନିକୁ ସ୍ମରଣ କରାଇଦେଲା। ମୁଁ ତତ୍କ୍ଷଣାତ୍ ତାକୁ ଅନ୍ତଃପୁରକୁ ଡାକି ପଠାଇଲି। ଅନ୍ତଃପୁରରୁ ଅନେକ ଆପତ୍ତି ଉଠିଥିଲା, କିନ୍ତୁ ମୁଁ କୌଣସି ପ୍ରତି କର୍ଣ୍ଣପାତ କଲେ ନାହିଁ। ଲାଲ ପାଟ ଶାଢ଼ୀ ପିନ୍ଧି କପାଳରେ ଚନ୍ଦନ ଆଙ୍କିଥିବା ବଧୁବେଶିନୀ ମିନି ସଲଜ୍ଜ ଭାବରେ ମୋ ପାଖରେ ଆସି ଠିଆ ହେଲା। ପ୍ରଥମେ ତାକୁ ଦେଖି କାବୁଲିବାଲା ଥତମତ ହୋଇଗଲା, ତା ସହିତ ପୁରୁଣା ଆଳାପ ଜମେଇ ପାରିଲା ନାହିଁ। ଶେଷରେ ହସି ହସି କହିଲା, ଝିଅ, ତମେ ଶ୍ୱଶୁର ଘରକୁ ଯିବ। ମିନି ଏବେ ଶ୍ୱଶୁର ଘରର ଅର୍ଥ ବୁଝେ, କିନ୍ତୁ ସେ ପୂର୍ବପରି ଉତ୍ତର ଦେଇପାରିଲା ନାହିଁ। ରହମତର ପ୍ରଶ୍ନ ଶୁଣି ଲଜ୍ଜାରେ ଆରକ୍ତ ହୋଇ ମୁହଁ ଫେରାଇ ଠିଆ ହେଲା। କାବୁଲିବାଲା ସହ ମିନିର ଯେଉଁଦିନ ପ୍ରଥମ ସାକ୍ଷାତ ହୋଇଥିଲା ମୋର ସେହିଦିନର କଥା ମନେ ପଡ଼ିଲା। ମନଟା କେମିତି ବ୍ୟଥିତ ହୋଇଉଠିଲା। ମିନି ଚାଲିଗଲା ପରେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ରହମତ ଭୂଇଁରେ ବସି ପଡ଼ିଲା। ସେ ସ୍ପଷ୍ଟ ବୁଝିପାରିଲା ତା ଝିଅଟି ମଧ୍ୟ ଏହା ମଧ୍ୟରେ ଏମିତି ବଡ଼ ହୋଇଯାଇଥିବ, ତା ସାଙ୍ଗରେ ପୁଣି ଥରେ ନୂଆ ଆଳାପ କରିବାକୁ ହେବ, ତାକୁ ଆଉ ପୂର୍ବପରି ଦେଖିପାରିବ ନାହିଁ। ଏ 8 ବର୍ଷ ଭିତରେ ତାର ଯେ କ'ଣ ହୋଇଥିବ ତା ବି କିଏ ଜାଣେ। ଶରତ ସକାଳର ସ୍ନିଗ୍ଧ ସୂର୍ଯ୍ୟକିରଣ ମଧ୍ୟରେ ସାହାନାଇ ବାଜୁଥିଲା। ରହମତ କଲିକତାର ଏକ ଗଳି ଭିତରେ ବସି ଆଫଗାନିସ୍ତାନର ମରୁପର୍ବତର ଗୋଟିଏ ଦୃଶ୍ୟ ଦେଖିବାକୁ ଲାଗିଲା। ମୁଁ ଖଣ୍ଡେ ନୋଟ୍ ନେଇ ତାକୁ ଦେଲି। କହିଲି, ରହମତ, ତୁ ତୋ ଦେଶର ଝିଅଟି ନିକଟକୁ ଫେରିଯା, ତୁମ ଦୁହିଁଙ୍କର ମିଳନ ସୁଖରେ ମିନିର କଲ୍ୟାଣ ହେବ। ଏଇ ଟଙ୍କାଟା ଦାନ କରି ଉତ୍ସବ ସମାରୋହ ଲାଗି ହୋଇଥିବା ହିସାବରୁ ଗୋଟିଏ କାର୍ଯ୍ୟକ୍ରମ ମୋତେ କାଟିଦେବାକୁ ପଡ଼ିଲା। ଯେଉଁପରି ମନେ କରିଥିଲି ସେ ପ୍ରକାର ଇଲେକ୍ଟ୍ରିକ୍ ଆଲୁଅ ଦେଇପାରିଲେନି। ଗଡ଼ର ବାଜଦାରୀ ଅଣା ହେଲାନି। ଅନ୍ତଃପୁର ବାସିନୀମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିବାକୁ ଲାଗିଲେ। କିନ୍ତୁ ମଙ୍ଗଳ ଆଲୋକରେ ମୋର ଶୁଭ ଉତ୍ସବ ଉଜ୍ଜଳ ହୋଇଉଠିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ କାବୁଲିବାଲା। ବନ୍ଧୁମାନଙ୍କ ମଧ୍ୟରେ ସେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ। ରହିଲୁ, ନମସ୍କାର।